अत्यंत प्रशंसा कले श्रीमान श्रीमद भक्ति के नाम से उपाद मना करता इंग्रेजी में श्रीमद गौरव मुसलमान बोलिया यही कार्य विषय श्रवण कर दक्ष कन्या भवानी ब्रह्मा विष्णु एवं समस्त प्रजान देवता मान पूज्य एवं जनगण बरपदा बरपदाता शिवंकर भूयसी प्रशंसा कले एसब कौन कवाट नहीं पर श्लोक जहाँकि अध्याय अंतिम श्लोक से श्लोक पाठ करवा प्रस्तम्भ पीबतः पाणी जत् किंचि जगुः स्म तत् वृश्चिका ही विशोषधो द्वंद्वशूकाश्च देय परे तथा विषपान करिया समय शिवंग हाथ जो अल्प किसी विष पड़ जाइला ता वृश्चिक सर्प विषाक्त वृक्ष एवं अन्य जो समस्त प्राणी का दंशन विषमय ताण करते युगर भारत प्रभात मत कहते जे मशा शुगाल कुकुर एवं अन्यान्य जो समस्त द्वंद्वशुक अर्थात जो समस्त प्राणी का दंशन विषमय से समुद्र मंथनचित विषपान करते महादेव हाथ को पड़ा बोली ताने लाभ करते भाव में श्रीमद भागवत नष्टम स्कंध सप्तम अध्याय विषपान कर शिव ब्रह्मांड को रक्षा कर शीर्षक भक्ति विधान वास समाप्त है तेणु ये समुद्र मंथन रु जो प्रथम उद्भूत होता जहाँ कि विष से विष पान विषय यही अध्याय केमी से विष को शिवजी पान करते अध्याय शीर्षक था ये अध्याय टी आज समाप्त होती आप सब समुद्र मंथन रु अन्य वस्तु सब बाहर समय अंतिम जो अमृत बाहर से अमृत विषय आम विशेष मुख्य जो प्रसंग अमृत केमती बाहर थे समुद्र क्षीर समुद्र से प्रसंग में यू विषय आसु आज आम कह शिवजी के विषय कारण ये शंभुकर जो कर्म निशम्य कर्म तत्शंभु देव देवस्य मृच शिवजी को देवदेव बोली कह महादेव जदिओ आमर आमर गोटे रही कृष्णकर्णा कथामृत माधवानंद जो लिखुंजे पुस्तकटी प्रकाश करे गोटे आर्टिकल देखते श्रीमद गौरव महाराज जे भगवान भगवान अनेक नाम रही विष्णुकर से सब नाम भितर कतोटी नाम से देवता मान सब प्रदान कर तेणु ये जो देवदेव ये हूँ मतलब भगवान नाम भगवगीत दशम अध्याय भगवान कहते अहम आदि देवाना देवता मान भगवान होती मूल एवं भगवान मध्य अर्जुन जो प्रार्थना कर दशम अध्याय देवदेव हाँ महीपते ये सब विषय कर संबोधन कर भगवान को आदेश संबोधन कर भगवान को प्रार्थना कर समस्त देवता मान देवता हूँ भगवान विष्णु कि नाम भी भगवान शिवजी को प्रदान कर महेश्वर शिवजी आउ गए नाम हूँ महेश्वर ତେଣୁ ଆମେ ଦେଖିବା ବ୍ରହ୍ମା ତାଙ୍କ ପ୍ରାର୍ଥନାରେ ଏଇ ଯେଉଁ ବ୍ରହ୍ମ ସଂହିତାରେ କହିଛନ୍ତି ଈଶ୍ୱର ପରମ କୃଷ୍ଣ, ପରମେଶ୍ୱର ମହେଶ୍ୱର ହେଉଛନ୍ତି ମଧ୍ୟ ଭଗବାନ କୃଷ୍ଣ। ତେଣୁ ଭଗବାନଙ୍କର କେତେ ବି ନାଁ ଭଗବାନ ଶିବଜୀଙ୍କୁ ଏବଂ ଅନ୍ୟାନ୍ୟ ଦେବତାମାନଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ଯାହା ହଉ ଏଇ ଶିବଜୀଙ୍କର ଏଇ ଯେଉଁ କର୍ମ ସବୁ ଦେଖିଲେ ମିଡ଼ୁଷ ଲୋକମାନଙ୍କୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ବିଶେଷ ଭାବରେ ଯେଉଁମାନେ ବୈଷ୍ଣବ ଶିବଜୀ ହେଉଛନ୍ତି ବୈଷ୍ଣବମାନଙ୍କ କଥା ଶୁଣୁ ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ। ତେଣୁ ବୈଷ୍ଣବଙ୍କର ମୁଖ୍ୟ ତାଙ୍କର ଯେଉଁ ରହିଛି ଗୁଣ ସେଟା ହେଉଛି ଅନ୍ୟମାନଙ୍କର ଉପକାର କରିବା। ମିଡ଼ୁଷ ମିଡ଼ୁଷ ଯେମିତି ଆମର କୁହାଯାଇଛି ମୃଡ଼ୟନ୍ତି ଯୁଗେ ଯୁଗେ, ଭଗବାନ ବିଭିନ୍ନ ସମୟରେ ଆସିକିରି ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କ ବିରୁଦ୍ଧରେ ଯେଉଁମାନେ କାର୍ଯ୍ୟ କରନ୍ତି ସେମାନଙ୍କୁ ଭଗବାନ ତାଙ୍କୁ ବିନାଶ କରନ୍ତି ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଅଛନ୍ତି ସେମାନଙ୍କୁ ଭଗବାନ ରକ୍ଷା କରନ୍ତି ବା ତାଙ୍କୁ ଆଶ୍ରୟ ପ୍ରଦାନ କରନ୍ତି। ତେଣୁ ସେଭଳି ଭାବରେ ଏଠି ଶିବଜୀଙ୍କ ବିଷୟରେ ମନା କରାଯାଉଛନ୍ତି ଯେ ଶିବଜୀ ମଧ୍ୟ ସେ ଅନ୍ୟମାନଙ୍କର ଉପକାର କରିବା ପାଇଁ କିଭଳି ସବୁ କାର୍ଯ୍ୟ କରିଥିଲେ ଏଇସବୁକୁ ଦେଖିକିରି ପ୍ରଜା ଦାକ୍ଷାୟଣି ବ୍ରହ୍ମା ବୈକୁଣ୍ଠସ୍ଥ ସଶଂସ୍ତ୍ରୀ ଏମାନେ ସମସ୍ତେ ବ୍ରହ୍ମା ଭଗବାନ ଶିବ ଭଗବାନ ବିଷ୍ଣୁ ମଧ୍ୟ ସେଠି ଉପସ୍ଥିତ ଅଛନ୍ତି କାରଣ ଭଗବାନ ମୂଳ ସେ ସବୁ ରହିକିରି ସବୁ ସମୁଦ୍ର ମଧ୍ୟରେ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି ବିଭିନ୍ନ ଭାବରେ ସବୁ ସାହାଯ୍ୟ କରୁଛନ୍ତି। ପ୍ରଥମେ ସେ ଏଇ ପ୍ରସ୍ତାବରେ ଦେଇଛନ୍ତି ଯେ ଏଇ ସମୁଦ୍ର ମନ୍ଥନ କଲେ ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ଆସିବ ସେ ଅମୃତ ପାନ କରିକି ଦେବତାମାନେ ଶକ୍ତିଶାଳୀ ହେଇକିରି ଅସୁରମାନଙ୍କ ବିପକ୍ଷରେ ଯୁଦ୍ଧ କରିପାରିବେ ଏବଂ ଅସୁରମାନଙ୍କୁ ଜୟ କରିପାରିବେ। ଏହି କଥା ପ୍ରସଙ୍ଗ କେଉଁଠି ଆରମ୍ଭ ହୋଇଛି ନା ଯେଉଁଠି ଷଷ୍ଠ ସ୍କନ୍ଧରେ ଷଷ୍ଠ ଅଧ୍ୟାୟରେ ଏ ଅଷ୍ଟମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ପଞ୍ଚମ ଅଧ୍ୟାୟରେ ଯେଉଁ ପ୍ରଥମେ ଯେତେବେଳେ ଦୁର୍ବାସା ଗୋଟେ ଫୁଲମାଳ ଦେଇଛନ୍ତି ଦୁର୍ବାସା ଯେତେବେଳେ ଇନ୍ଦ୍ରଦେବ ଯେତେବେଳେ ଯେଉଁ ଗଜରାଜ ଉପରେ ବସି ଯାଉଥିଲେ ସେ ସମୟରେ ଯେତେବେଳେ ଫୁଲମାଳଟି ଦେଇଛନ୍ତି ସେ ଫୁଲମାଳଟିକୁ ଇନ୍ଦ୍ର ବେକରେ ଗଳେଇ ଦେଇଥିଲେ ଇନ୍ଦ୍ର କ'ଣ କଲେ ନା ସେ ଫୁଲମାଳଟି ନେଇକିରି ହାତୀ ଉପରେ ଲଗେଇ ଦେଇଛନ୍ତି ହାତୀ ଯେଉଁ ରାବତ ହାତୀ ଉପରେ ଲଗେଇ ଦେଇଛନ୍ତି। ତେଣୁ ହାତୀ କ'ଣ କଲା ନା ତାକୁ ସନ୍ଧ୍ୟାରେ ସେ ଫୁଲକୁ କାଢ଼ିକିରି ତଳେ ପକେଇ ଦେଇକି ତାକୁ ଜଳି ଚକଟି ନଷ୍ଟ କରିଦେଇଛି ସେଥିପାଇଁ ଦୁର୍ବାସା ମାନେ ତାଙ୍କୁ ଅଭିଶାପ ପ୍ରଦାନ କରିଥିଲେ ଯେଉଁଥିପାଇଁ କି ସେମାନେ ହତଶ୍ରୀ ହେଇଯାଇଥିଲେ ଅସୁରମାନେ ସେଇ ସ୍ୱର୍ଗର ରାଜରେ ଆକ୍ରମଣ କରି ସ୍ୱର୍ଗ ରାଜ ଅଧିକାର କରିନେଇଥିଲେ। ବର୍ତ୍ତମାନ ଭଗବାନ ଏ ଯେଉଁ ପ୍ରସ୍ତାବ ଦେଲେ ଆ ଫଳରେ ସେମାନେ ଅମୃତ ପାନ କରିକିରି ସେ ପୁଣି ତାଙ୍କର ସ୍ୱର୍ଗ ରାଜ୍ୟ ଫେରିପାଇବେ। ତେଣୁ ଏଇ ଯେଉଁ ଶିବଜୀଙ୍କର ଏଇ ସବୁ କାର୍ଯ୍ୟ ସବୁ ଦେଖିଲେ ବିଶେଷ ଭାବରେ ବିଷ ପାନ କଲେ ତେଣୁ ସମସ୍ତେ ପ୍ରଶଂସା କଲେ ଦାକ୍ଷାୟଣୀ କହିଲେ ଶିବଜୀଙ୍କର ପତ୍ନୀ ଯେ ଭଗବାନୀ ଯିଏକି ଦକ୍ଷଙ୍କର କନ୍ୟା ଦାକ୍ଷାୟଣୀ ଏବଂ ବ୍ରହ୍ମା ମଧ୍ୟ ସେଠି ଅଛନ୍ତି ବୈକୁଣ୍ଠ ବିଷ୍ଣୁ ମଧ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ କରୁଛନ୍ତି ତାଙ୍କୁ ବିଷ୍ଣୁ ମଧ୍ୟ ସେଠି ଉପସ୍ଥିତ ଅଛନ୍ତି ଏମାନେ ସମସ୍ତେ ସଶଂସ୍ରୀ ସମସ୍ତେ ତାଙ୍କୁ ଶିବଜୀଙ୍କର ସେଇ ପ୍ରଶଂସା କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ଏବଂ ଆ ପର ଶ୍ଳୋକରେ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଯେ ପ୍ରସ୍କନ୍ଧ ପିଇବା ପାଇଁ ପାଣି ଯତ୍ କିଞ୍ଚି ଯୃହୁ ସ୍ମତ ଯେତେବେଳେ ଶିବଜୀ ଏତେ ପ୍ରଭୁପାଦ ଭାଷାରେ କହିଛନ୍ତି ସେଇଟା ଯେ ଶିବଜୀଙ୍କର ସେତେ ଶକ୍ତି ଅଛି ଯଦିଓ ସେ ଯେଉଁ ବିଷ ସାରା ପୃଥିବୀ ଆଡ଼େ ଖେଳି ଯାଇଥିଲା ସାରା ବିଶ୍ୱ ବ୍ୟାପି ଯାଇଥିଲା କିନ୍ତୁ ଶିବଜୀଙ୍କର ସେତେ ଶକ୍ତି ଅଛି ସବୁକିଛି ସେ ସଙ୍କୁଚିତ କରିପାରିଲେ। ସବୁ ଜିନିଷ ଆମେ ଦେଖିବା ସବୁ ଜିନିଷ ମାନେ ପ୍ରଥମେ ବହୁତ କ୍ଷୁଦ୍ର ଆକାରରୁ ଆରମ୍ଭ ହେଇକିରି ବିସ୍ତାର ଲାଭ କରୁଛି ପୁଣି ସେଇଟା ଧ୍ୱଂସ ହେଇଯାଉଛି। ଭୌତିକ ଜିନିଷ ଆମେ ଯାହା ଦେଖିବା ସବୁକିଛି ସେଇଭଳିଆ ରହୁଛି ତେଣୁ ଆମେ ଦେଖିବା ଭୌତିକ ଜଗତ ସୃଷ୍ଟି ହେଉଛି ଭଗବାନଙ୍କର ଯେଉଁ କାରଣମୂଳକ ଜଳରେ ଭଗବାନ ସ୍ନାନ କରିଛନ୍ତି ମହାବିଷ୍ଣୁ ତାଙ୍କର ନିଶ୍ୱାସରୁ ଏଇ ଭୌତିକ ଜଗତ ସବୁ ଯେଉଁ ସୃଷ୍ଟି ହେଉଛି ସେ ବହୁତ କ୍ଷୁଦ୍ର ପରିମାଣରେ ସୃଷ୍ଟି ହେଉଛି ପୁଣି ବିସ୍ତାର ଲାଭ କରୁଛି ବୁଦ୍ଧି ଲାଭ କରୁଛି ଏବଂ ଅନ୍ତିମରେ ପୁଣି କ୍ଷୁଦ୍ର ଆକାରରେ ସେଇ ଭଗବାନ ବିଷ୍ଣୁଙ୍କର ପୁଣି ଯାଇକିରି ଉଦରରେ ସେ ସ୍ନାନ କରୁଛି। ତେଣୁ ସବୁ ଜିନିଷ ତାକୁ ତାର ସେଇଟା ରହିଛି ତାର କୌଶଳ ରହିଛି ବା ତାର ରହିଛି ତାର କିଭଳି ଭାବରେ ସେଇଟା କରାଯାଇପାରିବ ସବୁ ଜିନିଷ କ୍ଷୁଦ୍ର କରିହେବ ପୁଣି ତାକୁ ବିସ୍ତାର କରିହେବ। ତେଣୁ ଶିବଜୀଙ୍କର ସେ ଶକ୍ତି ଥିଲା ଯେଉଁ ଏଇ ବିଷା ବିଷ ସବୁ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା ସେ ବିଷକୁ ସେ ସଙ୍କୁଚିତ କରି ନିଜ ହାତରେ ସେ ଧାରଣ କରିପାରିଲେ ନିଜ ହାତରେ
ଧାରଣ କରି ପ୍ରସ୍କନ୍ନ ବିଗତ ପାଣି, ପ୍ରସ୍କନ୍ନ ବୋଇଲେ ସବୁଆଡ଼େ ଯେଉଁ ବିଷୟଟି ରହିଥିଲା ତାକୁ ସବୁ ନିଜ ପାଣି ନିଜ ହାତରେ ସେ ହାତକୁ ପ୍ରଥମେ ଆଣିଲେ ସେ ବିଷୟକୁ ଏବଂ ଯତ୍କିଞ୍ଚିତ ଜଗ୍ନୁ ସ୍ମତ ସେ ଯେତେବେଳେ ପାଳନ କରୁଥିଲେ ସେଇ ତାଙ୍କର ହାତରୁ କିଛି କିଛି ବିଷ ତଳେ ପଡ଼ିଯାଇଥିଲା, ଯେଉଁ ବିଷକୁ ବିଶ୍ଚିତ ବିଶ୍ଚିକାଇ ବିଷ ସଧ୍ୟ ଯେତେ ବିଷ ପ୍ରାଣୀ ବା ବିଷ ଥିବା ପ୍ରାଣୀମାନେ ସବୁ ଅଛନ୍ତି, ଯେମିତି କିଏ କିଏ ନା ବୃଶ୍ଚିକ କଙ୍କଡ଼ା ପିଛା ସର୍ପ ବିଷାକ୍ତ ବୃକ୍ଷ ଏବଂ ଅନ୍ୟ ଯେଉଁ ସମସ୍ତ ପ୍ରାଣୀ ଅନ୍ୟ ପ୍ରାଣୀମାନଙ୍କ ଭିତରେ ଆମର ସୁଖଦେବ ଆମର ସିଦ୍ଧସ୍ୱାମୀ ଏବଂ ବିଶ୍ୱନାଥ କବିଟା କହୁଛନ୍ତି କୁକୁର ଇତ୍ୟାଦି ମଧ୍ୟ ସେମାନେ ମଧ୍ୟ ସେଇ ଯେଉଁ ବିଷ ପାଳନ କରିଥିଲେ ସେଥିପାଇଁ ତାଙ୍କର ବିଷାକ୍ତ ସେମାନେ କିଛି ଦିନ ତଳେ ନ୍ୟୁଜ୍ରେ ବାହାରିଥିଲା ଯେ ଜଣେ ବ୍ୟକ୍ତି କୁକୁର ଭଳି ବ୍ୟବହାର କରୁଛି, କାହିଁକି ନା ତାକୁ କେତେ ବର୍ଷ ତଳେ କୁକୁର କାମୁଡ଼ିଦେଇଥିଲା, କିନ୍ତୁ କୁକୁର କାମୁଡ଼ିଥିଲା ମାନେ ସେ ଯେଉଁ ତା ଗୋଟେ ରୋଗ ହେଉଛି ଗୋଟେ ଜଳାତ୍ମକ ରୋଗ ବୋଲି କୁହାଯାଉଛି, ସେ ଯଦି ସେମାନେ ଠିକ ଭାବରେ ସେ ଔଷଧପତ୍ର ଗ୍ରହଣ ନ କରିବେ ଇଞ୍ଜେକ୍ସନ ଇତ୍ୟାଦି ନ ନେବେ ତାହେଲେ କିଛି ଦିନ ପରେ ସେମାନେ କୁକୁର ଭଳି ବ୍ୟବହାର କରିବେ। କିଛି ଦିନ ତଳେ ନ୍ୟୁଜ୍ରେ ମଧ୍ୟ ବାହାରିଥିଲା ଯେ ଗୋଟେ ଲୋକ ସେଭଳି ଭାବରେ କୁକୁର ଭଳି ଚାରିଗୋଟରେ ଗୋଡ଼ ହାତ ଧରିକି ଚାରିଗୋଟରେ ସେ ଗୋଡ଼ ହାତ ଧରିକି ଚାଲିଛି, କୁକୁର ଭଳି ପଶୁ ଭଳି ସେ ଚାଲିଛି, କୁକୁର ଭଳି ଟୋକୁଛି, କୁକୁର ଭଳି ଖାଦ୍ୟ ଗ୍ରହଣ କରୁଛି, ଏଇଭଳି ଭାବରେ ସେ କରୁଥିଲା ବ୍ୟବହାର କରୁଥିଲା। ତେଣୁ ଏସବୁ ତାଙ୍କର ବିଷ ରହିଛି, ସର୍ପ ହଉ ବା କଙ୍କଡ଼ା ବିଛା ହଉ ବା ଅନ୍ୟାନ୍ୟ ଔଷଧ ମଧ୍ୟ କେତେ ଗୋଟି ଗଛ ଅଛି ସେମାନଙ୍କର ବିଷାକ୍ତ ବିଷ ପାନ କରି ଦୁଧୁରା ଯେଉଁ ଗୋଟେ ମଞ୍ଜି ଅଛି ସେଇଟା କହିଲେ ବିଷ ଭଳି କାର୍ଯ୍ୟ କରିବ। ତେଣୁ ଏଇଭଳି ଭାବରେ ଅନେକ ବିଷାକ୍ତ ଜୀବ ଅଛନ୍ତି, ତେଣୁ ଏମାନେ ସବୁ ସେଇ ଯେଉଁ ଶିବଜୀଙ୍କର ହାତରୁ ଯେଉଁ ଯେତେବେଳେ ପାନ କରୁଥିଲେ ସେ ବିଷ ସେ ପାନ କରିବା ସମୟରେ ଯେତେବେଳେ କିଛି କିଛି ବିଷ ତଳେ ପଡ଼ିଯାଇଥିଲା ସେ ବିଷକୁ ସେମାନେ ପାନ କରୁଛନ୍ତି। ତେଣୁ ଏଭଳି ଭାବରେ ଏହି ସପ୍ତ ମଧ୍ୟରେ ଶିବଜୀ ତାଙ୍କର ଯେଉଁ କାର୍ଯ୍ୟ ମାଧ୍ୟମରେ କେମିତି ଅନ୍ୟର ଉପକାର କରାଯିବ, ଜୀବମାନଙ୍କର କେମିତି ଉପକାର କରାଯିବ ସେଥିପାଇଁ ସେ ସମସ୍ତ ବିଶ୍ୱର କଲ୍ୟାଣ ପାଇଁ ସେ ବିଷକୁ ପାନ କରୁଛନ୍ତି। ଯଦିଓ ବିଷ ପାନ କରିବା ସମୟରେ ବିଷପାନ କରିବାଟା କାହିଁକି ଦେବତାମାନେ ଶିବଜୀଙ୍କ ପାଖକୁ ଗଲେ, ଯଦିଓ ଭଗବାନ ବିଷ୍ଣୁ ସେଠି ରହିକିରି ଅଜିତ ରହିକିରି ମଧ୍ୟ ସମସ୍ତଙ୍କୁ କହିଛନ୍ତି ପ୍ରେରଣା ଦେଇଛନ୍ତି ଦେବତାମାନଙ୍କ ପାଖକୁ ଯିବାକୁ, କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କ ଭାରତ କହୁଛନ୍ତି ଯେ କାମେ ମୃତ ଜ୍ଞାନ ପ୍ରବଦନ୍ତି ଆମେ ଦେବତା, ଯେହେତୁ ଦେବତାମାନଙ୍କର କାମନା ରହିଛି କେମିତି ସେମାନେ ଅମୃତ ପାନ କରିବେ, ତେଣୁ ବିଷଟାକୁ ସେମାନେ ତ୍ୟାଗ କରିବା ପାଇଁ ଛାଡ଼ୁଛନ୍ତି, ବିଷଟାକୁ ସେ ଗ୍ରହଣ କରିବେନି କେହି, ବିଷ ପାନ କଲେ ମଧ୍ୟ ସମସ୍ତେ ମୃତ୍ୟୁବରଣ କରିବେ, ତେଣୁ କରି ସେଇଟା ତାଙ୍କର ସବୁ ବିଭିନ୍ନ ପ୍ରକାର କାମନା ଦୁନିଆଦୁ ତାଙ୍କର ଜ୍ଞାନଟି ନଷ୍ଟ ହୋଇଯାଇଛି। କାମ ସ୍ଥିତି ଭୂତ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା, ସାଧାରଣତଃ ଯେଉଁମାନେ ଅନ୍ୟ ଦେବତାମାନଙ୍କୁ ଯାଆନ୍ତି ସେମାନେ ନିଜର ଏଇସବୁ ବିଭିନ୍ନ ପ୍ରକାର କାମନା ଥିବାରୁ ସେମାନେ ଅନ୍ୟ ଦେବତାମାନଙ୍କ ପାଖକୁ ଯାଆନ୍ତି, କିନ୍ତୁ ପ୍ରକୃତରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ କାମନା ଥିଲେ ମଧ୍ୟ ଆମମାନଙ୍କର ଭୂତ ଜ୍ଞାନ ହେଉନାହାନ୍ତି, କାମ ସ୍ଥିତି ଭୂତ ଜ୍ଞାନ କାମନା ଥିବାରୁ ଜ୍ଞାନଟି ନଷ୍ଟ ହୋଇଯାଉଛି। ଭଗବତ ଦେହରେ ଭଗବାନ ସୀତା କହିଛନ୍ତି ଯେ ଧାୟତ ବିଷାନ୍ ପୁଂସ ସଙ୍ଗ ସ୍ତେଷୁ ପ୍ରଜାତେ ସଙ୍ଗା ସଂଜାତେ କାମ କାମା କ୍ରୋଧ ବିଜାତେ କ୍ରୋଧା ଭୂତି ସମ୍ମୋହ ସମୂହା ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶା ବୁଦ୍ଧିନାଶ ବୁଦ୍ଧିନାଶ ପୁଂସ। ବୁଦ୍ଧି ବା ଜ୍ଞାନ ନଷ୍ଟ ହୋଇଯାଉଛି କାହିଁକି ନା ବିଭିନ୍ନ ପ୍ରକାର କାମନା ଥିବାରୁ, ଏସବୁ କିଭଳି ଭାବରେ ଜ୍ଞାନଟି ନଷ୍ଟ ହେଉଛି ବା ବୁଦ୍ଧି ନଷ୍ଟ ହେଉଛି ତାର କ୍ରମ ଦେଖେଇଛନ୍ତି ଭଗବାନ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଯେ ଧାତ ବିଷୟାନ୍ ପୁରୁଷ, ଯେଉଁ ବ୍ୟକ୍ତିମାନେ ଏହିସବୁ ବିଭିନ୍ନ ପ୍ରକାର ବିଷୟ ଉପଭୋଗ କରିବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ସେମାନେ ଧାତ ବିଷୟାନ୍ତ ସଙ୍ଗ ସ୍ତେଷୁ ପ୍ରଜାତ ସେଇ ବିଷୟର ସଙ୍ଗ ସେମାନେ ପ୍ରାପ୍ତ ହେଉଛନ୍ତି। ସଙ୍ଗ ପ୍ରାପ୍ତ ହେଲେ କ'ଣ ହେବ ନା ସଙ୍ଗା ସଂଜାତେ କାମ ସେଠୁ କାମନାଟା ଆସୁଛି ଏବଂ କାମା କ୍ରୋଧ ବିଜାତି, ଯଦି କାମନାଟା ପୂରଣ ନ ହୋଇପାରିଲା ସେତେବେଳେ କ୍ରୋଧ ଆସିବ, କ୍ରୋଧା ଭବତି ସମୋହ କ୍ରୋଧରୁ ମୋହ ଆସୁଛି, ଆମେ ଦେଖିବା ଅର୍ଜୁନ ଭଗବତ ଗୀତାରେ ଅନ୍ତିମରେ କହିବେ ଯେ ମୋର ମୋହ ନଷ୍ଟ ହେଇଛି। ଯେଉଁମାନେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେବେ ସେମାନଙ୍କର ମୋହ ମଧ୍ୟ ନଷ୍ଟ ହେଇଯିବ। ତେଣୁ କାମା ବୋଧବୋଧ ପ୍ରଧାନ ସମୂହ ସମୂହ ସ୍ମୃତି ବିଭ୍ରମ ମୋହ ଆସିଲେ ଆମର ସ୍ମୃତିଟି ନଷ୍ଟ ହେବ। ସ୍ମୃତି ଯେତେବେଳେ ନଷ୍ଟ ହେବ ଆମ ସେତେବେଳେ ବୁଦ୍ଧିଟି ମଧ୍ୟ ନଷ୍ଟ ହେଇଯିବ। ତେଣୁ ଯେତେବେଳେ ଜଣଙ୍କର ମୋହ ଦୂର ହେଇଯିବ ସେତେବେଳେ ସ୍ମୃତି ସେମାନେ ଫେରିପାଇବେ। ସ୍ମୃତି ଫେରିପାଇଲେ ତାଙ୍କର ବୁଦ୍ଧି ମଧ୍ୟ ସେମାନେ ପ୍ରାପ୍ତ ହେବେ। ତେଣୁ ସେ ପ୍ରକୃତ ବୁଦ୍ଧି ଯୋଉଟା ହେଉଛି କ'ଣ ନା ଆମେ ହେଉଛେ ଭଗବାନଙ୍କର ଅଂଶ, ଅହମ୍ ବ୍ରହ୍ମାସ୍ମି, ଏଇଟା ହେଉଛି ପ୍ରକୃତ ବୁଦ୍ଧି। ତେଣୁ ଭଗବାନଙ୍କର ସେବାରେ ନିଯୁକ୍ତ ରହିବ। କିନ୍ତୁ ଯେହେତୁ ଆମର ବିଭିନ୍ନ ପ୍ରକାର କାମନା ସବୁ ରହୁଛି ସେଥିପାଇଁ ସାଧାରଣତଃ ଲୋକମାନେ ଅନ୍ୟ ଦେବତାମାନଙ୍କୁ ଯାଆନ୍ତି। ଭଗବତୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ ମଧ୍ୟ ଶ୍ରୋତା କହୁଛନ୍ତି ଯେ କାଙ୍କ୍ଷତମ କର୍ମଣା ସିଦ୍ଧି ଜଳନ୍ତେ ଇହ ଦେବତା, କ୍ଷିପ୍ରମ ହିଁ ମାନୁଷ ଲୋକେ ସିଦ୍ଧି ଭଗତି କର୍ମଣା। ବିଶେଷ ଭାବରେ ଯେଉଁମାନଙ୍କର କର୍ମକାଣ୍ଡ ପ୍ରତି ଆକର୍ଷଣ ରହିଛି ସେମାନେ କ'ଣ କରନ୍ତି ନା ସେମାନେ ଭାବନ୍ତି କର୍ମରେ କେମିତି ଆମେ ସିଦ୍ଧି ପ୍ରାପ୍ତ ହେବା ନା ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା ବା ଆରାଧନା କଲେ ସେ ଆମେ କର୍ମରେ ସିଦ୍ଧି କ୍ଷିପ୍ରମ ଭଗତି ଧର୍ମ। କ୍ଷିପ୍ର ଦୁଇଟି କ୍ଷିପ୍ର ଶବ୍ଦ ବ୍ୟବହାର କରାଯାଇଛି ଭଗବତ ନବ ଅଧ୍ୟାୟରେ ଗୋଟେ କୁହାଯାଇଛି କ୍ଷିପ୍ରମ ଏବଂ ଚତୁର୍ଥ ଅଧ୍ୟାୟ ମଧ୍ୟ କୁହାଯାଉଛି କ୍ଷିପ୍ରମ। କିନ୍ତୁ ଏ କ୍ଷିପ୍ର କେଉଁଠି ବ୍ୟବହାର କରାଯାଇଛି ନା ଯେଉଁମାନେ ଅଳ୍ପ ଜ୍ଞାନ ସମ୍ପନ୍ନ ବ୍ୟକ୍ତି କାଙ୍କ୍ଷତମ କର୍ମଣା ସିଦ୍ଧି ଜାଣନ୍ତି ଇଏ ଦେବତା, କ୍ଷିପ୍ରମ ହିଁ ମାନୁଷ ଲୋକେ ସିଦ୍ଧି ଭଗତି କର୍ମଣା। କିନ୍ତୁ ପ୍ରକୃତରେ ଏମାନେ ହେଉଛନ୍ତି କମ୍ ଅଳ୍ପ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ଭାବନ୍ତି ଯେ ଆମେ ଖୁବ୍ ଶୀଘ୍ର ଦେବତାମାନଙ୍କୁ ଗଲେ ଦେବତାମାନଙ୍କ ଦ୍ୱାରା ଆମେ କ୍ଷିପ୍ରମ ଆମେ ଖୁବ୍ ଶୀଘ୍ର ଆମେ ବର ପ୍ରାପ୍ତ ହୋଇପାରିବା ବା କର୍ମରେ ଆମେ ସିଦ୍ଧି ପ୍ରାପ୍ତ ହୋଇପାରିବା। କିନ୍ତୁ ଯଦିଓ ଖୁବ୍ ଶୀଘ୍ର ସେମାନେ କର୍ମରେ ସିଦ୍ଧି ଲାଭ କରନ୍ତି କିନ୍ତୁ ସେଇଟା ଅନ୍ତର୍ଗତ ଫଳ କେସ୍, ସେଇଟା ସେ ଫଳଟା ଅଳ୍ପ ସମୟ ପାଇଁ ରହିବ, ସେଇଟା ସବୁଦିନ ପାଇଁ ରହିବ। କିନ୍ତୁ ଯେଉଁମାନେ ଭଗବାନ ପାଖକୁ ଯାଆନ୍ତି ଯେଉଁମାନେ ଭଗବାନ ପାଖକୁ ଯାଆନ୍ତିନି ସେମାନେ ଭାବନ୍ତି ଭଗବାନ ପାଖରୁ ଶୀଘ୍ର ମିଳିବନି ଫଳ, ସେଥିପାଇଁ ସେମାନେ ଭାବନ୍ତି ଯେ ଦେବତାମାନଙ୍କ ପାଖକୁ ଗଲେ ଆମେ ଖୁବ୍ ଶୀଘ୍ର ଆମେ ଆମର ଫଳ ପାଇପାରିବା। ତେଣୁ ଶିବଜୀଙ୍କର ଆଉ ଗୋଟେ ନାମ ହେଉଛି ଆଶୁତୋଷ, ଖୁବ୍ ଶୀଘ୍ର ସେ ସନ୍ତୁଷ୍ଟ ହେଇଯାଏ। କିନ୍ତୁ ପ୍ରକୃତରେ ଭଗବାନ କହୁଛନ୍ତି ପ୍ରକୃତରେ ଯେଉଁମାନେ ଭଗବାନ ପାଖରେ ସେମାନେ ମଧ୍ୟ ଖୁବ୍ ଶୀଘ୍ର ଫଳ ପ୍ରାପ୍ତ ହୁଅନ୍ତି। ଭଗବତ ନବ ଅଧ୍ୟାୟ ଭଗବାନ କହିଛନ୍ତି କ୍ଷିପ୍ରମ ଭଗତି ଧର୍ମାତ୍ମା ଶଶ୍ୱତ ନିଗଛନ୍ତି କୌନ୍ତେୟ ପ୍ରତି ଜାଣି ହିଁ ନାମେ ଭକ୍ତ କୌଣସି। ଭଗବତ ନବ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ପ୍ରକୃତରେ ଯେଉଁମାନେ ଭଗବାନଙ୍କ ଶରଣ ନିଅନ୍ତି ସେମାନେ ଖୁବ୍ ଶୀଘ୍ର ଧର୍ମାତ୍ମା ବଢ଼ିଯାଆନ୍ତି। ଯଦିଓ ଦୂରାଚାରୀ ବ୍ୟକ୍ତି ହେଲେ ମଧ୍ୟ ସେମାନେ ଯେତେ ଦୂରାଚାରୀ ବ୍ୟକ୍ତି ହେଲେ ମଧ୍ୟ ସେମାନେ ଖୁବ୍ ଶୀଘ୍ର ଧାର୍ମିକ ବ୍ୟକ୍ତି ବଢ଼ିଯାଆନ୍ତି। କ୍ଷିପ୍ରମ ଭଗତି ଧର୍ମାତ୍ମା ଏବଂ ଶାଶ୍ୱତ ଶାନ୍ତି ଗଛ ପୂର୍ଣ୍ଣ ଶାନ୍ତି ସବୁଦିନ ପାଇଁ ସେ ଶାନ୍ତି ପ୍ରାପ୍ତ ହେବେ। ତେଣୁକରି ସେ କହୁଛନ୍ତି କୌନ୍ତେୟ ପ୍ରତି ଜାଣିନି ନହେଲେ ଭକ୍ତ କୌଣସି, ଯେ କୁନ୍ତିପୁତ୍ର ତମେ ଦୃଢ଼ ଭାବେ ଘୋଷଣା କର ପ୍ରତି ଜାଣିନି ନହେଲେ ଭକ୍ତ କୌଣସି, ମୋର ଭକ୍ତର କେବେ ହେଲେ ବିନାଶ ହେବ। କିନ୍ତୁ ଯେଉଁମାନେ ପ୍ରକୃତରେ ବିଭିନ୍ନ ପ୍ରକାର ତାଙ୍କର କାମନା ଅଛି ତାଙ୍କର ଜ୍ଞାନ ନଷ୍ଟ ହେଇଯାଇଛି ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସେମାନେ ଭାବନ୍ତି କ'ଣ ନା ଭଗବାନଙ୍କ ପାଖରେ ଆମେ ଶୀଘ୍ର ଫଳ ପ୍ରାପ୍ତ ହୋଇପାରିବା, ଯଦି ଅନ୍ୟ ଦେବତାମାନଙ୍କୁ ବୁଝିବା ତାହେଲେ ଆମେ ଶୀଘ୍ର ଫଳ ପ୍ରାପ୍ତ ହେବ। ସେଥିପାଇଁ ଲୋକମାନେ ତାଙ୍କ ଭାଷାରେ କହୁଛନ୍ତି ଯେ କାମେ ସ୍ତ୍ରୀ ଜ୍ଞାନ ପ୍ରପଦ୍ୟନ୍ତି ଆମେ, ତେଣୁକରି ସମସ୍ତେ ଶିବଜୀଙ୍କ ପାଖକୁ ଆସିଛନ୍ତି। କିନ୍ତୁ ଶିବଜୀଙ୍କ ପାଖକୁ ଆସିଲେ ମଧ୍ୟ ଶିବଜୀଙ୍କର ଆମକୁ କୁହାଯାଇଛି ଶିବଜୀଙ୍କର ଦୁଇ ପ୍ରକାର ସେ କୃପା ପ୍ରଦାନ କରନ୍ତି, ଗୋଟେ ହେଉଛି ସକପଟ କୃପା ଆଉ ଗୋଟେ ହେଉଛି ଅକପଟ କୃପା। ଯେଉଁମାନେ ବିଭିନ୍ନ ଭୌତିକ କାମନା ତାଙ୍କର ଅଛି ଭଗବାନ ଶିବଜୀ ତାଙ୍କୁ ଯଦିଓ କୃପା ପ୍ରଦାନ କରନ୍ତି ସେ ହେଉଛି ସକପଟ କୃପା। କିନ୍ତୁ ଯେଉଁମାନଙ୍କର କୌଣସି କାମନା ନାହିଁ ଭୌତିକ କାମନା ନାହିଁ ଶିବଜୀଙ୍କ ପାଖକୁ ଯାଉଛନ୍ତି ସେମାନେ ଶିବଜୀଙ୍କଠାରୁ ଅକପଟ କୃପା ପ୍ରାପ୍ତ ହୁଅନ୍ତି। ସକପଟ କୃପା ଏବଂ ଅକପଟ କୃପା ଦୁଇଟି ଜିନିଷ ରହିଛି। ଆମର ଶିଶୁ ଗୌରବ ସେ ମହାରାଜ କହନ୍ତି ସେ କଥା ଯେ ବୈଷ୍ଣବମାନଙ୍କର ମଧ୍ୟ ସେଭଳି ଭାବରେ ଦୁଇ ପ୍ରକାର, ଗୋଟେ ହେଉଛି କୃପା ଆଉ ଗୋଟେ ବଞ୍ଚାଣ, ଦୁଇଟା ଜିନିଷ ରହିଛି। ଗୋଟେ ହେଉଛି ସକପଟ କୃପା ଆଉ ଗୋଟେ ହେଉଛି ଅକପଟ କୃପା। ସକପଟ କୃପା ହେଉଛି ବଞ୍ଚାଣ, କପଟ ଥାଇକିରି ସେ କୃପା କରିବ, କାହିଁକି ସେଇଟା କ'ଣ କରୁଛନ୍ତି ନା ଆମେ ଯେହେତୁ ଆମର କପଟ ରହିଛି ତେଣୁକରି ଆମେ ସେଇ ଅକପଟ କୃପା ପ୍ରାପ୍ତ ହେଇପାରୁନେ। କିନ୍ତୁ ଯେଉଁମାନଙ୍କର ଅକପଟ ଭାବରେ ବୈଷ୍ଣବଙ୍କ ଶରଣ ଯାଉଛନ୍ତି ବା ଶିବଜୀଙ୍କ ଶରଣ ଯାଉଛନ୍ତି ସେମାନେ ଅକପଟ କୃପା ପ୍ରାପ୍ତ ହେବେ। ଆମର ମହାରାଜ ସେ କଥା କୁହନ୍ତି, ଗୋଟେ ଗଳ୍ପ କୁହନ୍ତି, ସେ ଯେଉଁ ଜଣେ କାଶୀରେ ଜଣେ ବ୍ରାହ୍ମଣ, କାଶୀରେ ଜଣେ ବ୍ରାହ୍ମଣ ସେ ଅକପଟ ଭାବରେ ଶିବଜୀଙ୍କର ପୂଜା କରନ୍ତି ବା ଆରାଧନା କରନ୍ତି, ତେଣୁ କ'ଣ କରି ସେ ଶିବଜୀଙ୍କର ଅକପଟ କୃପା ପ୍ରାପ୍ତ ହେଇଥିଲେ। ତେଣୁ ସେ କହିଲେ ଯଦି ତମେ ଦରିଦ୍ର ଅବସ୍ଥାରେ ଅଛ, ତମେ ଯାଅ ବୃନ୍ଦାବନ ଯାଇ ସନାତନ ଗୋସ୍ୱାମୀଙ୍କୁ କିଛି ତମେ ଧନ ଯାଚନା କର, ସନାତନ ଗୋସ୍ୱାମୀ ତମକୁ କିଛି ଧନ ପ୍ରଦାନ କରିବେ ଯାହାଫଳରେ ତମ ଦାରିଦ୍ର୍ୟ ଦୂର ହୋଇପାରିବ। ତେଣୁ ସେ ଆସିଲେ ବୃନ୍ଦାବନ, ଆସିକି ଆସିଲେ ବୃନ୍ଦାବନ ଆସିଲେ ବୃନ୍ଦାବନ ଆସିକି ସନାତନ ଗୋସ୍ୱାମୀଙ୍କୁ ଯେତେବେଳେ ତାକୁ ବୁଝାବୁଝି କରିକି ଯାଇକି ତାଙ୍କ ଆଶ୍ରମରେ ପହଞ୍ଚିଲେ, ସେଠି ସେ ସନାତନ ଗୋସ୍ୱାମୀଙ୍କୁ କହିଛନ୍ତି କଥା ଯେ ଶିବଜୀ ମୋତେ ପ୍ରେରଣା କରିଛନ୍ତି, ଆପଣ କୃପା କରି ମୋତେ କିଛି ଧନ ପ୍ରଦାନ କରନ୍ତୁ। ତେଣୁ ସନାତନ ଗୋସ୍ୱାମୀ ସେ ସମୟରେ ଯେତେବେଳେ ଜପ କରୁଥିଲେ, ଭଗବାନଙ୍କର ନାମ ସ୍ମରଣ କରୁଥିଲେ, ସେ ସମୟରେ ସେ ଗୋଟେ ଚିନ୍ତାମୟ ପ୍ରସ୍ତ ପ୍ରାପ୍ତ ହୋଇଥିଲେ। କିନ୍ତୁ ଚିନ୍ତାମୟ ପ୍ରସ୍ତର ଯେଉଁମାନେ ସାଧାରଣ ଲୋକମାନେ ସକାଳ ଅନୁସନ୍ଧାନ ଲୋକ ଯଦି ଚିନ୍ତାମୟ ପ୍ରସ୍ତର ପାଇବେ ତାହେଲେ ସେମାନେ ସେଥିରେ ସନ୍ତୁଷ୍ଟ ହୋଇଥିଲେ, କାହିଁକି ଚିନ୍ତାମୟ ପ୍ରସ୍ତର ମାନେ ଯେଉଁ ଛୁଆଇଦେଲେ ବି ସେଟା ସୁନା ହେଇଯିବ। କିନ୍ତୁ ସନାତନ ଗୋସ୍ୱାମୀ ସେ ବହୁତ କଷ୍ଟରେ ନଥିଲେ, ତେଣୁ ତାଙ୍କର ଏସବୁ ବୌଦ୍ଧିକ କାମନା କୌଣସି ନଥିଲା, ତେଣୁ ସେ ଚିନ୍ତା ପ୍ରସ୍ତୁତିକୁ ସେ ଫୋପାଡ଼ି ଦେଇଥିଲେ। କିନ୍ତୁ ଆମେ ଯଦି ଆମର କିଛି ଧନ ରହିଛି ତାକୁ ଯଦି ଆମେ ଫୋପାଡ଼ି ଦେବା ବା ହଜିଗଲା ତାହେଲେ ଆମେ ସେଥିପାଇଁ ସୂଚନା କରିବୁ, କିନ୍ତୁ ସନାତନ ଗୋସ୍ୱାମୀ ସେସବୁ ସୂଚନା ଆକାଂକ୍ଷା ସେ ସବୁ ନାହିଁ, ସେ ଫୋପାଡ଼ି ଦେଇଛନ୍ତି। ଆମ ମହାରାଜ କହନ୍ତି ଯେ ସନାତନ ଗୋସ୍ୱାମୀ ବାର ବାର ସେ ଚିନ୍ତା ଅବସ୍ଥାକୁ ଫୋପାଡ଼ି ଦେଲେ ମଧ୍ୟ ସେ ପୁଣି ଚିନ୍ତା ଅବସ୍ଥା ଆସି ତାଙ୍କ ଗୋଡ଼ ତଳେ ପଡ଼ିଥିଲେ। ତେଣୁ ସନାତନ ଗୋସ୍ୱାମୀ ସେ କଥା ଚିନ୍ତା କଲେ, କହିଲେ ହଁ ଠିକ ଅଛି, ତମେ ଯଦି ଶିବଜୀ କହୁଛନ୍ତି ଧନ ପ୍ରାପ୍ତ ହେବା ପାଇଁ ତାହେଲେ ମୋ ପାଖରେ ଏମିତି ଗୋଟେ ଚିନ୍ତା ପ୍ରସ୍ତୁତ ଅଛି, ତମେ ଏଇଟା ନିଅ, ତମର ଦାରିଦ୍ର୍ୟ ଦୂର ହୋଇପାରିବ। ତେଣୁ ସେ ବ୍ରାହ୍ମଣ ଜଣକ କାଶୀର ଦରିଦ୍ର ବ୍ରାହ୍ମଣ ଜଣକ ସେଇ ଚିନ୍ତା ପ୍ରସ୍ତୁତ ପାଇ ବହୁତ ଆନନ୍ଦ ପ୍ରାପ୍ତ ହେଲେ ଏବଂ ସେ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ଏହି ସମୟରେ ସେ ଯେହେତୁ ଶିବଜୀଙ୍କର ଅକପଟ କୃପା ପ୍ରାପ୍ତ ହୋଇଛନ୍ତି ଏବଂ ସନାତନ ଗୋସ୍ୱାମୀଙ୍କ ଭଳି ଜଣେ ଶୁଦ୍ଧ ବୈଷ୍ଣବର ସେ ସଙ୍ଗ କରିଛନ୍ତି, ସେଥିପାଇଁ ତାଙ୍କର ମଧ୍ୟ ବୁଦ୍ଧି ଶୁଦ୍ଧ ହୋଇଯାଇଛି। ତେଣୁ ସେ ଚିନ୍ତା କଲେ ଯେ ଯଦି ଇଏ ଯେଉଁ ଚିନ୍ତା ପ୍ରସ୍ତାବ ଏତେ ମୂଲ୍ୟବାନ, ତାହେଲେ ସନାତନ ଗୋସ୍ୱାମୀ କାହିଁକି ତାକୁ ଫୋପାଡ଼ି ଦେଇଥିଲେ, ଗୋଟେ ଆବର୍ଜନା ଅଳିଆ ଆବର୍ଜନା ଜାଗାରେ ସବୁ ରଖିଛନ୍ତି, କାହିଁକି ଫୋପାଡ଼ି ଦେଇଥିଲେ, ତାକୁ ତ ବହୁତ ଯତ୍ନର ସହିତ ରଖିଥାନ୍ତି। ତେଣୁ ତାଙ୍କର ପ୍ରଶ୍ନ, ତାଙ୍କ ମନରେ ପ୍ରଶ୍ନ ଆସିଲା ଯେ ପ୍ରକୃତରେ ଆଠକୁ ଆଉ କ'ଣ ଉର୍ଦ୍ଧ ଅଧିକ ଆଦକୁ ଅଧିକ କିଛି ମୂଲ୍ୟବାନ ଜିନିଷ ଅଛି ଯାହାଫଳରେ କି ସେ ଏଇଟାକୁ ଫୋପାଡ଼ି ଦେଇଛନ୍ତି। ତେଣୁ ସେ ପୁଣି ଫେରିକି ଆସିକିରି ସନାତନ ଗୋସ୍ୱାମୀ ସେଇଟା ପ୍ରଶ୍ନ ପଚାରିଲେ ଯେ ପ୍ରକୃତରେ ଆପଣ ଆଠରୁ ଆଉ କିଛି ମୂଲ୍ୟବାନ ଜିନିଷ ଅଛି ଯାହାକୁ ଆପଣ ଗୋପନରେ ରଖିଛନ୍ତି ଏବଂ ଏଇଟା ଏତେ ମୂଲ୍ୟବାନ ବୋଲି ତାକୁ ବାହାରେ ଫୋପାଡ଼ି ଦେଇଥିଲେ ଯେ ମୋତେ ଏଇଟାକୁ ଦେଇଛନ୍ତି। ସନାତନ ଗୋସ୍ୱାମୀ କହିଲେ ଠିକ ଅଛି, ତମେ ଯଦି ସେଇଟାକୁ ନେବ ତାହେଲେ ଏଇଟା ଫୋପାଡ଼ି ଦେବ, ଯେଉଁଟା ଆଣିଥିବ ସେଇଟା ଫୋପାଡ଼ି। ତେଣୁ ସେ ନେଇକିରି ତାକୁ କହିଲେ ସେ ଯମୁନା ଜଳରେ ଫୋପାଡ଼ି ଫିଙ୍ଗିଦେବେ। ତେଣୁ ଯମୁନା ଜଳରେ ଫିଙ୍ଗିଦେଇକି ଯେତେବେଳେ ଆସିଲେ ସେତେବେଳେ ସନାତନ ଗୋସ୍ୱାମୀ ତାଙ୍କୁ ସବୁଠାରୁ ମୂଲ୍ୟବାନ ଅଂଶ ପ୍ରଦାନ କରିଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଯେ ମହାମନ୍ତ୍ର କୁହାଯାଇଛି ଭଗବାନଙ୍କର ନାମର ଏତେ ମୂଲ୍ୟ ରହିଛି ଯେ ଶତବାର ସୁବର୍ଣ୍ଣ ଗୋ କୋଟି କନ୍ୟାଦାନ ତଥାପି ନାମାୟ କୃଷ୍ଣ ନାମିର ସମାନ, ଶହେ ବାର ସୁନା ସତ୍ୟ ମଧ୍ୟ ବା ଗୋଟିଏ ଗୋ ବା କନ୍ୟା ସହିତ ମଧ୍ୟ ଏ ଗୋଟିଏ ଭଗବାନଙ୍କ ନାମ ତୁଳନା କରାଯାଇପାରିବ। ଏ ପ୍ରସଙ୍ଗରେ ମୋର ଆଉ ଗୋଟିଏ ଆଖ୍ୟାନ ଆସେ ଯେ ଥରେ ଦ୍ୱାରକାରେ ନାରଦ ମୁନି ଯାଇକିରି ସେ କ'ଣ ଏଥିରେ ଜିନିଷ ମୋର ଭଲରେ ମନେ ପଡ଼ୁନି, କିନ୍ତୁ ଯାହା ହଉ ସେ କଥା ହେଲା କ'ଣ ନା ଅନ୍ତିମରେ ଯେଉଁ କୃଷ୍ଣଙ୍କୁ ସେ ବିକ୍ରି କରିଦେଇଥିଲେ, ତେଣୁ ଦୁର୍ବାସନ କିଏ ଜଣେ କି ନାରଦ ମୁନି ମୋର ଭଲ ମନେ ପଡ଼ୁନି, କିନ୍ତୁ ତାପରେ କଥା ହେଲା ଯେ ଯଦି କୃଷ୍ଣଙ୍କର ତୁଲ୍ୟ ଯେତିକି ତାଙ୍କର ସୁନା ଯଦି ଜଣେ ଦେଇପାରିବେ ରୁକ୍ମିଣୀ ଦେବୀ ଦେଇପାରିବେ ତାହେଲେ ସେ ପୁଣି କୃଷ୍ଣଙ୍କୁ ତାଙ୍କୁ ପ୍ରଦାନ କରିବେ। ତେଣୁ ସେଥିପାଇଁ ସେ ଦ୍ୱାରକାରେ କ'ଣ କଲା ନା ଗୋଟେ ନିକିତି ଅଣାଗଲା ଏବଂ କୃଷ୍ଣ ଗୋଟେ ପଟେ ବସିଲେ ଆଉ ଗୋଟେ ପଟେ ତାଙ୍କର ଯେତେ ସୁନା ଅଳଙ୍କାର ସବୁ ଥିଲା ଯେତେ ସବୁ ଥିଲା ସବୁଟାକୁ ଗୋଟେ ପଟେ ରଖିଲେ, କିନ୍ତୁ ଯେତେ ଅଳଙ୍କାର ସୁନା ରଖିଲେ ମଧ୍ୟ କୃଷ୍ଣଙ୍କ ସହିତ ସେ ତୁଳନା ହୋଇପାରୁନି। କୃଷ୍ଣ ମାନେ ଆହୁରି ଭାରି ଅଛନ୍ତି, ଯେତେ ଅଳଙ୍କାର ରଖିଲେ ମଧ୍ୟ ଦ୍ୱାରକାରେ କୌଣସି ପ୍ରାଚୁର୍ଯ୍ୟର ଅଭାବ ନାହିଁ। 16,108 ରାଣୀଙ୍କର 16,108 ପ୍ରାସାଦ ରହିଛି ଏବଂ ସବୁ ପ୍ରାସାଦରେ ହୀରା ମେଳା ମୋତି ମାଣିକେତେ ସବୁ ଖଞ୍ଜା ଯାଇଛି, ଏତେ ପ୍ରାଚୁର୍ଯ୍ୟ ରହିଛି। କିନ୍ତୁ ଏତେ ସବୁ ଧନରତ୍ନ ରଖିଲେ ମଧ୍ୟ କୃଷ୍ଣଙ୍କ ସହିତ ସମାନ ହେବ। ତେଣୁ ରୋହିଣୀ ଦେବୀ କହିଲେ ଗୋଟେ ତୁଳସୀରେ ଭଗବାନଙ୍କର ନାମ କୃଷ୍ଣଙ୍କର ନାମ ଲେଖିକି ଯେତେବେଳେ ପକେଇଦେଲେ ସେତେବେଳେ ସେ ସମାନ ହେବ। ତେଣୁ ଭଗବାନଙ୍କ ନାମ ସହିତ ଅନ୍ୟ କୌଣସି ତୁଳନା କରାଯାଇପାରିବ ନାହିଁ। ତେଣୁ ଇଏ ହେଉଛି ଅକପଟ କୃପା ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନେ ଶିବଜୀଙ୍କର ଯେଉଁମାନେ ଶିବଜୀଙ୍କର ଆରାଧନା କରନ୍ତି। ସେଥିପାଇଁ କାତ୍ୟାୟଣୀ ଆମର କାତ୍ୟାୟଣୀ ବ୍ରତ କରିଛନ୍ତି ଏବଂ ମହେଶ୍ୱରଙ୍କର ମଧ୍ୟ ପୂଜା ଆରାଧନା କରନ୍ତି। ଗୋପୀମାନେ ଶିବଜୀଙ୍କର ଆରାଧନା କରନ୍ତି। ଆମର ବୃନ୍ଦାବନରେ ରହିଛନ୍ତି ଗୋପେଶ୍ୱର ରହିଛନ୍ତି, ବୃନ୍ଦାବନରେ ଯେଉଁ ଗୋପେଶ୍ୱର ରହିଛନ୍ତି ସେ ଗୋପେଶ୍ୱରଙ୍କର ଆରାଧନା କରିଥିଲେ। ଗୋପୀମାନେ କ'ଣ ପାଇଁ ଆରାଧନା କରିଥିଲେ ନା ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବା ପାଇଁ। ଗୋପେଶ୍ୱର ଯେ ବିଷୟରେ ଆମର ମାଧବ ମଧ୍ୟ ବହୁତ ଶିବଜୀଙ୍କ ବିଷୟରେ ବାହାର କରିଛନ୍ତି, ଶିବଜୀଙ୍କ ବିଷୟରେ ଏଇ କୃଷ୍ଣ କଥା ମୁଖରେ ବାହାର କରିଛନ୍ତି ଯେ ଶିବଜୀ ଯେ ସେ ଏ ଯେଉଁ ଭଗବାନଙ୍କ ରାସଲୀଳାରେ ପ୍ରବେଶ କରିବା ପାଇଁ ସେ ଅଧିକାର ପ୍ରାପ୍ତ ହୋଇପାରୁନଥିଲେ। ଶିବଜୀ ରାସଲୀଳାଟା ହେଉଛି ସବୁଠାରୁ ଭଗବାନଙ୍କର ବହୁତ ଆମର ଗୋଟେ ଆମେ ରାସଲୀଳା ବିଷୟରେ ଏଇଟା ତ ସବୁ ଆପଣମାନେ ଜାଣିଥିଲେ, କିନ୍ତୁ ତଥାପି ଆମେ ସଂକ୍ଷେପରେ କହିବା ଯେ ଶିବଜୀଙ୍କର ଏଇ ଯେଉଁ କଥାଟାକୁ ଯେଉଁ ବିଷ ପାଳନ କରିଥିଲେ ଏଇଟାକୁ ସାଧାରଣ ଲୋକ ଏଇଟାକୁ ଅନୁକରଣ କରିବା କଥା ନୁହେଁ। ଏଇ ଜିନିଷ ମୁଁ କହିବି, କିନ୍ତୁ ସମୟ କମ୍ ହେଉଛି ତ ତେଣୁ ମୁଁ ସଂକ୍ଷେପରେ କହିଦେଉଛି ଯେ ଶିବଜୀ ଯେତେବେଳେ ରାସଲୀଳାରେ ପ୍ରବେଶ କରିବା ପାଇଁ ଚାହୁଁଥିଲେ ସେତେବେଳେ ସେ ପ୍ରବେଶ ପାଇପାରୁନଥିଲେ। ତେଣୁ ତାଙ୍କୁ ଶିବଜୀଙ୍କୁ କୁହାଗଲା ଯେ ଆପଣ ପୌର୍ଣ୍ଣମାସୀଙ୍କୁ ପୌର୍ଣ୍ଣମାସୀଙ୍କ ସହିତ ତାଙ୍କର କୃପା ପ୍ରାପ୍ତ ହେଲେ ତାହେଲେ ତୁମେ ଏଇ ରାସଲୀଳା ପ୍ରବେଶ କରିପାରିବ ଶିବଜୀଙ୍କୁ କୁହାଗଲା। ତେଣୁ ଶିବଜୀ କ'ଣ କଲେ ନା ପୌର୍ଣ୍ଣମାସୀ ଯେତେବେଳେ ଯାଇ ପ୍ରାର୍ଥନା କଲେ ପୌର୍ଣ୍ଣମାସୀ ଦ୍ୱାରା ତୁମେ ବୃନ୍ଦାଦେବୀଙ୍କୁ ପାଖକୁ ଯାଅ, ବୃନ୍ଦାଦେବୀ ତୁମକୁ ବ୍ୟବସ୍ଥା କରିବେ ଏଇ ରାସଲୀଳା ପ୍ରବେଶ କରିବା ପାଇଁ। ତେଣୁ ବୃନ୍ଦାଦେବୀଙ୍କ ପାଖକୁ ଯେତେବେଳେ ଶିବଜୀ ଗଲେ ସେତେବେଳେ ବୃନ୍ଦାଦେବୀ କ'ଣ କଲେ ନା ତୁମେ ଯେଉଁ ମାନସରୋବର ଅଛି ସେଇ ମାନସରୋବର ଯଦି ସ୍ନାନ କରିବ ତାହେଲେ ତୁମେ ରାସଲୀଳା ପ୍ରବେଶ କରିବା ପାଇଁ ସକ୍ଷମ ହୋଇପାରିବ। ତେଣୁ ସେ ମାନସରୋବର ସ୍ନାନ କରିକି ଯେତେବେଳେ ଆସିଛନ୍ତି ସେତେବେଳେ ସେ ଗୋଟେ ସ୍ତ୍ରୀ ଶରୀର ପ୍ରାପ୍ତ ହୋଇଛି ଏବଂ ସେ ସ୍ତ୍ରୀ ଶରୀରରେ ସେ ଆସିକିରି ସେ ରାସଲୀଳାରେ ପ୍ରବେଶ କରିଛନ୍ତି। ତେଣୁ ଭଗବାନ ତାଙ୍କୁ କୃଷ୍ଣ ତାଙ୍କୁ କୃପା କରିଛନ୍ତି ଯେଉଁଥିପାଇଁକି ସେ ସେଠି ରହିଛନ୍ତି, ଗୋପେଶ୍ୱର ହିସାବରେ ରହିଛନ୍ତି। ତେଣୁ ଗୋପୀମାନେ ଭଗବାନ ପ୍ରାପ୍ତ ହେବା ପାଇଁ ସେ ଗୋପେଶ୍ୱରଙ୍କର କୃପା ପ୍ରାପ୍ତ ମାନେ କୃପା ପ୍ରାର୍ଥନା କରନ୍ତି ଗୋପେଶ୍ୱର। ସେଥିପାଇଁ ଆମର କୃଷ୍ଣ ସ୍ୱର୍ଗସ୍ୱାମୀ ବର୍ଣ୍ଣନା କରିଛନ୍ତି ଜୟ 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 ଗୋପେଶ୍ୱର ବୃନ୍ଦାବନ ମହାଧ ଜୟ ଜୟ କୃଷ୍ଣ ସେଖା ବଟୁ ବିଜରା। ତେଣୁ ଶିବଜୀଙ୍କର ବହୁତ ରହିଛି ମହିମା ସବୁ ରହିଛି, କିନ୍ତୁ ଆମ ଗୋଟେ ଜିନିଷ ଦୁଇଟି ଜିନିଷ ରହିଛି, ଗୋଟା ହେଉଛି ମାନେ ଅନୁକରଣ ଆଉ ଗୋଟେ ହେଉଛି ଅନୁସରଣ, ଦୁଇଟି ଜିନିଷ ରହିଛି। ଶିବଜୀଙ୍କର ଯେଉଁ କାର୍ଯ୍ୟକୁ ଆମେ ଅନୁକରଣ କରିପାରିବା ନାହିଁ, ଶିବଜୀଙ୍କର କାର୍ଯ୍ୟକୁ ଆମେ ଅନୁସରଣ କରିବା ଅନୁକରଣ କରିପାରିବା ନାହିଁ, ଦୁଇଟି ଜିନିଷ ରହିଛି, ଇମିଟେସନ୍ ଇମିଟେଟ୍ ଆଉ ଗୋଟେ ହେଉଛି ଫଲୋ, ଦୁଇଟି ଜିନିଷ ପ୍ରପଦ ମହାରାଜ କଥା କହୁଛନ୍ତି। ଆମେ ସେ କହିବାନି ଯେ ଶିବଜୀ ବିଷପାନ କରିଥିଲେ ଆମେ ମଧ୍ୟ ବିଷପାନ କରିବା, ଏ ପ୍ରସଙ୍ଗ ଆସିବ ଭାରତ ଦଶମ ସ୍କନ୍ଧ 33 ଅଧ୍ୟାୟରେ ଯେ ପରୀକ୍ଷିତ ମହାରାଜ ସେ ପ୍ରଶ୍ନ ପଚାରିବେ ଯେ କାହିଁକି ଭଗବାନ ଏସବୁ ରାସଲୀଳା ଇତ୍ୟାଦି କରିଛନ୍ତି। ସେ ସଂସ୍ଥାପନାୟ ଧର୍ମସ୍ୟ ପ୍ରସମାୟ ତରସ୍ୟ ଅବତୀର୍ଣ୍ଣ ହି ଭଗବାନ ମନସେନ ଜଗଦୀଶ୍ୱର। ଆମେ କେତେଜଣ ଭାବନ୍ତି ଯେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି, ପରୀକ୍ଷିତ ମହାରାଜଙ୍କର ଡାଉଟ୍ ହୋଇଛି ବା ସନ୍ଦେହ ହୋଇଛି, କିନ୍ତୁ ପ୍ରକୃତ ପରୀକ୍ଷିତ ମହାରାଜଙ୍କର ସନ୍ଦେହ ନାହିଁ ବା କୃଷ୍ଣଙ୍କୁ ଯେଉଁ ଭଗବାନ କୃଷ୍ଣଙ୍କୁ ଅର୍ଜୁନ ଯେଉଁ ପ୍ରଶ୍ନ ସବୁ ପଚାରିଛନ୍ତି ଏସବୁ ଅର୍ଜୁନଙ୍କର ସନ୍ଦେହ ବୋଲି ଆମେ ଭାବିବା ନାହିଁ, ଏସବୁ ସାଧାରଣ ଲୋକମାନଙ୍କର ସନ୍ଦେହକୁ ସେ ଉପସ୍ଥାପନ କରିଛନ୍ତି। ତେଣୁ ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ ପଚାରିଲେ ଯେ ଭଗବାନ ତ ଆସିଛନ୍ତି ଧର୍ମ ସଂସ୍ଥାପନ କରିବା ପାଇଁ ଏବଂ ଭଗବାନ ତ ଆସିଛନ୍ତି ପ୍ରସମାୟ ତରସ୍ୟ ଯେଉଁମାନେ ନିମ୍ନ ସ୍ତରରେ ଅଛନ୍ତି ସେମାନଙ୍କୁ ତାଙ୍କୁ କେମିତି ପ୍ରକୃତ ପଥ ଦେଖାଯିବ ସେଥିପାଇଁ ସେ ଭଗବାନ ଆସିଛନ୍ତି। ତାହେଲେ ସେ କାହିଁକି ଭଗବାନ ଆସିକରି ସପ୍ରଥମ ଧର୍ମ ସେତୁ ନା ବକ୍ତା କର୍ତ୍ତା ବିରକ୍ଷିତା ପ୍ରତିପମ ଆଚର ବ୍ରହ୍ମ ଭଲ ଧାରା ବିମର୍ଶନ, ତାହେଲେ ସେ କାହିଁକି ଏସବୁ ତଥାକଥିତ ଅଧର୍ମ କାହିଁକି ସବୁ କରିଛନ୍ତି, ବର ସ୍ତ୍ରୀଙ୍କ ସହିତ କାହିଁକି ସେ ରାସଲୀଳା ସବୁ କରିଛନ୍ତି, ଏହି ପ୍ରଶ୍ନ ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ପରୀକ୍ଷିତ ମହାରାଜ ପଚାରିଛନ୍ତି। ତେଣୁ ଏହି ପ୍ରଶ୍ନର ଛଅଟି ଶ୍ଳୋକରେ ସୁଖଦେବ ସ୍ୱାମୀ ତାର ଉତ୍ତର ପ୍ରଦାନ କରିଛନ୍ତି। ସେହି ଗୋଟିଏ ଶ୍ଳୋକ ହେଉଛନ୍ତି ଯେ ନୈକତ ସମାଚରେ ଯାହାକୁ ମନସା ବିଶ୍ୱର ବିନଶତ ଆଚରଣ ବିନଶତ ଆଚରଣ ମୌଢିଆ ଯଥା ଅରୁଦ୍ର ଅଭିଜମ ବିଷ ଦଶମ ସ୍କନ୍ଧ ତେତିଶ ଅଧ୍ୟାୟ ତିରିଶ ଶ୍ଳୋକରେ ଏହି ଏଇଠି କୁହାଯାଇଛି। ଏଇଟା ହେଉଛି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କହୁଛନ୍ତି ଯେ ଯଦ୍ୟତ ଆଚରି ଶ୍ରେଷ୍ଠ ଇତି ନ୍ୟାୟ ନା ନବୀ ପୂର୍ଯ୍ୟା ଇତି ଆଶଙ୍କା ହେଲେ ଆମେ ଆମର ଭଗବତ ଗୀତାରେ ଭଗବାନ କହୁଛନ୍ତି ଚତୁର୍ଥ ଅଧ୍ୟାୟରେ ଯେ ଯଦ୍ୟତ ଆଚରି ଶ୍ରେଷ୍ଠ ତତ୍ତ୍ୱ ଦେଇବେ କରନ୍ତି, ଯେଉଁମାନେ ଶ୍ରେଷ୍ଠ ବ୍ୟକ୍ତି ଯାହା ଆଚରଣ କରିବେ ସାଧାରଣ ଲୋକ ସେଇଟା ଗ୍ରହଣ କରିବେ ଏବଂ ସଦ ପ୍ରମାଣ କୃତେ ଲୋକ ତଦନ ବର୍ତ୍ତବେ ସେ ଯେଉଁ ପ୍ରମାଣ କହିବେ ଲୋକମାନେ ସେଇଟାକୁ ଗ୍ରହଣ କରିବେ। ତାହେଲେ କାଳେ ପରୀକ୍ଷିତ ମହାରାଜଙ୍କ ମନରେ ପ୍ରଶ୍ନ ଏହି ପ୍ରଶ୍ନ ଆସିପାରେ, ସେଇଥିପାଇଁ ସୁଖଦେବ ସ୍ୱାମୀ କହୁଛନ୍ତି ଇତି ଆଶଙ୍କା କରିକି ସେ କହୁଛନ୍ତି କ'ଣ ନା ଯେ ଅନିଶ୍ୱର ଯେଉଁମାନେ ଶିବଜୀ ହେଉଛନ୍ତି ଈଶ୍ୱର ତାକୁ ଈଶ୍ୱର ମହେଶ୍ୱର ବୋଲି କୁହାଯାଉଛି, କିନ୍ତୁ ଯେଉଁମାନେ ଈଶ୍ୱର ନୁହନ୍ତି ଯେଉଁମାନେ ନିୟନ୍ତ୍ରଣକର୍ତ୍ତା ନୁହନ୍ତି ସେମାନେ ନିକୃଷ୍ଟ ଜୀବ, ସେମାନେ କ'ଣ କରନ୍ତି ନା ଯଥା ରୁଦ୍ର ବ୍ୟତିରିକ୍ତ ବିଷମ ଆଚରଣ ଭୁଞ୍ଜାନ ଶବ୍ଦ ବିନଶ୍ୟ, ଯଦି ସେମାନେ ଶିବଜୀ ପାନ କରିଥିଲେ ବିଷ ତାହେଲେ ଆମେ ମଧ୍ୟ ବିଷ ପାନ କରିବା, କହିଲେ ଯଦି ବିଷ ପାନ କରିବେ କ'ଣ ହେବ ତାହେଲେ ସେମାନେ ମୃତ୍ୟୁବରଣ କରିବେ, କିନ୍ତୁ ରୁଦ୍ରନ୍ତୁ ଭୁକ୍ତ ପ୍ରତ୍ୟୁତ ନୀଳକଣ୍ଠତ୍ୱେନ ସ୍ୱଗତେ, କିନ୍ତୁ ରୁଦ୍ର ବା ଶିବଜୀ ଯେତେବେଳେ ଏଇ ବିଷ ପାନ କଲେ କ'ଣ ହେଲା ନା ସେ କଣ୍ଠରେ ସେ ତିନୋଟି ଚିହ୍ନ ହିସାବରେ ରହିଲେ, ତାଙ୍କର କଣ୍ଠ ଶୋଭନ ଶୋଭନ ତାରା ଶୋଭନ ହେଲା ବହୁତ ସୁନ୍ଦର ଦୃଶ୍ୟ ତାଙ୍କର, ତେଣୁ ଶିବଜୀଙ୍କର ନୀଳକଣ୍ଠ ଆଗରୁ ନଥିଲେ ସେଇଟା ପାନ କରିକି ସେ ନୀଳକଣ୍ଠ ହେଇଛନ୍ତି, ମୂଳରୁ ସେ ନୀଳକଣ୍ଠ ନଥିଲେ କିନ୍ତୁ ସେ ଯେତେବେଳେ ପାନ କରିକିରି ନିଜର କଣ୍ଠରେ ଧାରଣ କଲେ ସେତେବେଳେ ସେ ନୀଳକଣ୍ଠ ରୂପରେ ଶୋଭାପ୍ରାପ୍ତ ହେଲେ। ତେଣୁ ସାଧାରଣ ଲୋକ କ'ଣ ଯଦି ଏଇଟାକୁ ଅନୁକରଣ କରିବ ତାହେଲେ କ'ଣ ହବ ତାହେଲେ ସେ ମୃତ୍ୟୁବରଣ କରିବ, ଆମର ଯେଉଁମାନେ ଭାଙ୍ଗ ଗଞ୍ଜେଇ ଇତ୍ୟାଦି ସେବନ କରୁଛନ୍ତି ବମ୍ ବମ୍ ଭଲ କହିକିରି ଇଏ କରୁଛନ୍ତି, ଶିବଜୀ ତ ପାନ କରୁଛନ୍ତି ତାହେଲେ ଆମେ ପାନ କରିବା, କିନ୍ତୁ ଏଇଟା ଅନୁକରଣ ହେଇଯାଉଛି। ସେଥିପାଇଁ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତରରେ ସୁଖଦେବ ସ୍ୱାମୀ କଥା କହୁଛନ୍ତି ଯେ ଧର୍ମ ବ୍ୟତିକ୍ରମ ଦୁଷ୍ଟ ଈଶ୍ୱରାନାୟ ସାହସମ ତେଜିଅସା ନ ଦୋଷାୟ ବମ୍ମେ ସର୍ବଗୁରୁଜ ଦତା। ଏଇଟାକୁ ଆମେ ଦେଖିବା କେଉଁଠି କେଉଁଠି ରାସଲୀଳା ଭଗବାନ କରିଛନ୍ତି ବା ଶିବଜୀ ବିଷ ପାଳନ କରିଛନ୍ତି ଏଇଟାକୁ ଆମେ ଦେଖିବା ଏଇଟା ଧର୍ମ ବ୍ୟତିକ୍ରମ ହେଉଛି, କିନ୍ତୁ ସେମାନେ ଯେଉଁମାନେ ନିୟନ୍ତ୍ରଣ କରି ତାଙ୍କର ସେ ଶକ୍ତି ରହିଛି ଈଶ୍ୱରାନନ୍ଦ ସାହସ ତେଜୀ ଅସା ନ ଦୋଷା ବନ୍ୟ ସର୍ବଭୁଜ ଯଥା, ଯେଉଁମାନେ ବଳବାନ ବ୍ୟକ୍ତି ତାଙ୍କର ଦୋଷ ନାହିଁ ତେଜୀ ଅସା ନ ଦୋଷା, ଯେମିତି ଉଦାହରଣ ଦେଉଛନ୍ତି ପରୀକ୍ଷିତ ମହାରାଜ ଉଦାହରଣ ଦେଉଛନ୍ତି ଯେ ବନ୍ୟ ସର୍ବଭୁଜ ଯଥା, ବନ୍ୟ କହିଲେ ଅଗ୍ନି, ଅଗ୍ନିରେ ଯେତେ ଆମେ ଅପବିତ୍ର ଜିନିଷ ପକେଇଲେ ମଧ୍ୟ ଅଗ୍ନି ଅପବିତ୍ର ହୁଏ, ପ୍ରଭୁ ମହାରାଜ ଆଗକୁ ଉଦାହରଣ ଦିଅନ୍ତି ଯେ ସୂର୍ଯ୍ୟ ସୂର୍ଯ୍ୟଙ୍କର କିରଣ ବା ଆଲୋକ ଯେତେବେଳେ ଯାଇ ଯେଉଁ ଅପବିତ୍ର ସ୍ଥାନରେ ପଡ଼ୁଛି ସୂର୍ଯ୍ୟଙ୍କର କିରଣ ଅପବିତ୍ର ହୁଏ, ଅନ୍ୟ ପକ୍ଷରେ ସେ ଅପବିତ୍ର ସ୍ଥାନଟା ପବିତ୍ର ହେଇଯାଉଛି, ଯେଉଁଠି ସବୁ ପରିସ୍ରା ପରିସ୍ରା କରୁଛନ୍ତି ସେସବୁ ସ୍ଥାନ ଅପବିତ୍ର ହେଇକି ରହୁଛି କିନ୍ତୁ ସୂର୍ଯ୍ୟ କିରଣ ପଡ଼ିଲେ ସେ ସ୍ଥାନ ପୁଣି ପବିତ୍ର ହେଇଯାଉଛି, କିନ୍ତୁ ସୂର୍ଯ୍ୟ କିରଣଟା ଅପବିତ୍ର ହେଉନି। ତେଣୁ ଏଇ ଜିନିଷଟାକୁ ଆମେ ବୁଝିବାକୁ ପଡ଼ିବ, ଗୋଟେ ହେଉଛି ଅନୁକରଣ ଆଉ ଗୋଟେ ଅନୁସରଣ ଗୋଟେ ଜିନିଷ ରହିଛି, ଆମେ ସବୁ କଥା ଆମେ ସେଟାକୁ ଗ୍ରହଣ କରିପାରିବାନି। ଭଗବାନ ରାମଚନ୍ଦ୍ର ଯେଉଁ ସବୁ କାର୍ଯ୍ୟ କରିଥିଲେ ଯେମିତି ସେତୁବନ୍ଧ ନିର୍ମାଣ କରିଥିଲେ ଏସବୁ ଜିନିଷ ଆମେ ସେଟା କରିପାରିବାନି, ତେଣୁ ଭଗବାନଙ୍କର ଯେଉଁଟା ଈଶ୍ୱର ଆଣ ଯେଉଁଟା ଏକ ନିୟନ୍ତ୍ରଣକାରୀ ହିସାବରେ ଯେଉଁଟା ଭଗବାନ କରିଛନ୍ତି ସେଇଟାକୁ ଆମେ ସେଇଟା ଭଗବତ କାର୍ଯ୍ୟ ବା ବହୁତ ଉନ୍ନତ କାର୍ଯ୍ୟ କରି ସେଇଟା ବୁଝିବାକୁ ପଡ଼ିବ। ସେଇଟାକୁ ଯଦି ଆମେ ଅନୁକରଣ କରିବା ତାହେଲେ ସେଇଟା ହେଇପାରିବ। ତେଣୁ ଆମ ପାଇଁ ଯେଉଁଟା କୁହାଯାଉଛି ସେଇଟା ଆମେ କରିବା କଥା। ଆମେ କହିବା ଭଗବାନ ଯଦି ଯଦି ଆଚରି ଶ୍ରେଷ୍ଠ ତତ୍ତ୍ୱ ଦେଇବେ ତରଜଣ ଯେଉଁମାନେ ଉନ୍ନତ ବ୍ୟକ୍ତି ଯାହା ସବୁ କରୁଛନ୍ତି ଆମେ ସେଇଟା ଗ୍ରହଣ କରିବା। ସେଇଟା ଯଦି ହିସାବ କରିବେ ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା ତାହେଲେ ଶିବଜୀ ବିଷମାନ କରିଥିଲେ ଆମେ ମଧ୍ୟ ବିଷମାନ କରିବା ତାହେଲେ ସେଇଟା। ତେଣୁ କେଉଁଟା କେମିତି ଆମେ ସବୁ ସେଇଥିପାଇଁ ମାନେ ଯେଉଁ ଶାସ୍ତ୍ରର ଜ୍ଞାନକୁ ବୁଝିବା ପାଇଁ ହେଲେ ଆମକୁ ଜଣେ ଉପଯୁକ୍ତ ଆଚାର୍ଯ୍ୟଙ୍କ ଶରଣରେ ଯିବାକୁ ପଡ଼ିବ। ଉପଯୁକ୍ତ ଆଚାର୍ଯ୍ୟଙ୍କ ଶରଣରେ ଯାଇକିରି ଆମେ ସେଇଟା ଜାଣିପାରିବା ପ୍ରକୃତରେ କେଉଁଟା ଆମେ କରିବା କଥା କେଉଁଟା କରିବା କଥା ନୁହଁ। ପ୍ରବୃତ୍ତିଂଚ ନିବୃତ୍ତିଂଚ ଧନାନ ବିଦୁରାସୁର କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ ସେଇଟା ଯେଉଁମାନେ ଅସୁର ଅସୁର ବ୍ୟକ୍ତି ସେମାନେ ସେଇଟା ବୁଝିପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ବା ଭଗବାନଙ୍କ ଶରଣ ଯାଉଛନ୍ତି ସେମାନେ ଜାଣୁଛନ୍ତି କେଉଁଟା ପ୍ରବୃତ୍ତି କେଉଁଟା ଧର୍ମସ୍ୟ ପ୍ରବୃତ୍ତି ଅଧର୍ମସ୍ୟ ନିବୃତ୍ତି। ଧର୍ମରେ ଆମେ ପ୍ରବୃତ୍ତ ହେବା କଥା ଅଧର୍ମରେ ନିବୃତ୍ତ ହେବା କଥା ସେଇଟା ସେମାନେ ବୁଝିପାରନ୍ତି ନାହିଁ। ଯେଉଁମାନେ ଅସୁର ସମ୍ପନ୍ନ ବ୍ୟକ୍ତି ସେମାନେ ପ୍ରବୃତ୍ତିଂଚ ନିବୃତ୍ତିଂଚ ଜନାନ ବିଦୁରାସୁରା ନ ଶୌଚନ ନା ବି ଚା ଚା ନ ସତ୍ୟ ତେଇଶ ବିଦ୍ୟତେ ଯେ ଯେତେବେଳେ ଭଗବାନଙ୍କୁ ଆମର ଦୁର୍ଯ୍ୟୋଧନ ଗୋଟେ କଥା କହିଛି ଯେ ମୁଁ ଜାଣିଛି କେଉଁଟା ପ୍ରବୃତ୍ତି କିନ୍ତୁ ସେଥିରେ ମୋର ପ୍ରବୃତ୍ତି ହେବାର ମୋର ଆସୁନି ଆଗ୍ରହ ଆସୁନି ଏବଂ କେଉଁଟା କେଉଁଥିରୁ ମୋର ନିବୃତ୍ତ ହେବା କଥା ମୁଁ ଜାଣିଛି କିନ୍ତୁ ସେଥିରେ ମୋର ନିବୃତ୍ତ ହେବା ପାଇଁ ଆଗ୍ରହ ଆସୁନି। କିନ୍ତୁ ସିଏ କହୁଛନ୍ତି କ'ଣ ନା ତୋୟା ଋଷିକେଶ ତମେ ଋଷିକେଶ ମୋର ନିଜରେ କି ତମେ ଯଥା କରୁ ସେ କଥା କରନି ତମେ ଯାହା କରୁଛ ମୁଁ ସେଇଟା କରୁଛି ଏଇଭଳି ଭାବରେ ଦୁର୍ଯ୍ୟୋଧନ କହିଛନ୍ତି। କିନ୍ତୁ ପ୍ରକୃତରେ ସେଇଟା ଠିକ ନୁହଁ। ଆମେ କହିବା ଭଗବାନ କେତେଜଣ କହନ୍ତି ସବୁବେଳେ ମାୟାବାଦୀ ମାନେ ସବୁ ଯେଉଁମାନେ ଅଛନ୍ତି ସେମାନେ କହନ୍ତି ଆମେ ଯାହା କରୁଛୁ ଭଗବାନ ଯେଉଁଭଳି ଭାବରେ କହୁଛନ୍ତି ଆମେ ସେଇଟା କରୁଛୁ ଆଉ ଆମର ଏଥିରେ କିଛି ଦୋଷ ନାହିଁ। କିନ୍ତୁ ପ୍ରକୃତରେ ଭଗବାନ ଆମକୁ ଦେଉଛନ୍ତି ଦୁଇ ପ୍ରକାର ଜ୍ଞାନ ଦେଉଛନ୍ତି। ଅନ୍ତିମରେ ଭଗବତ ଗୀତାରେ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କୁ ଅର୍ଜୁନ କହିଲେ ଯେ ଇତି ତେ ଜ୍ଞାନ ଆଖ୍ୟାତ ଗୁହା ଗୁହତର ମୟା ବିମୃଷେ ଦଶେ ସିଂହ ଦଶେ ଛସେ କଥା କହୁ ଅଠର ଅଧ୍ୟାୟ ତେଷଠି ଶ୍ଳୋକରେ ଭଗବାନ କଥା କହୁଛନ୍ତି। ମୁଁ ତମକୁ ସମସ୍ତ ଜ୍ଞାନ ପ୍ରଦାନ କରିବି କ'ଣଟା କଲେ କେଉଁଟା ଠିକ ସୁବିଧା କେଉଁଟା ଠିକ କେଉଁଟା ଭୁଲ ତମକୁ ସବୁ ପ୍ରଦାନ କରିଦେଇଛି ସବୁ ଜ୍ଞାନ। କିନ୍ତୁ ଏଇଟାକୁ ବିମୃଷେ ଦଶେ ସିଂହ ଏଇଟାକୁ ତମେ ବିସ୍ତାର ଭାବରେ ବିଚାର କରି ବା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଯଥେଚ୍ଛ ସେ ତଥା କରୁ ଆମର ଯେଉଁ ଇଣ୍ଡିପେଣ୍ଡେନ୍ସ ରହିଛି ଆମର ଯେଉଁ ସ୍ୱାଧୀନତା ରହିଛି ଭଗବାନ ସେଥିରେ ହସ୍ତକ୍ଷେପ କରନ୍ତି ନାହିଁ କାରଣ ଭଗବାନ ହେଉଛନ୍ତି ପୂର୍ଣ୍ଣ ସ୍ୱାଧୀନ। ତେଣୁ ଭଗବାନଙ୍କର ଅଂଶ ହିସାବରେ ଆମର କିଛି ସ୍ୱାଧୀନତା ରହିଛି। ତେଣୁ ଭଗବାନ ଦୁଇ ପ୍ରକାର କହୁଛନ୍ତି ଭଗବାନ ସବୁ ଜ୍ଞାନ ପ୍ରଦାନ କରୁଛନ୍ତି କେଉଁଟା କଲେ କ'ଣ ହେବ କେଉଁଟା କରିବା କଥା ନୁହଁ ଏସବୁ ଜିନିଷ ଭଗବାନ ଶାସ୍ତ୍ର ସବୁ ବର୍ଣ୍ଣନା କରିଛନ୍ତି। ତେଣୁ ପ୍ରବୃତ୍ତି କେଉଁଥିରେ ଆମର ପ୍ରବୃତ୍ତ ହେବା କଥା ଏବଂ କେଉଁଥିରେ ନିବୃତ୍ତ ହେବା କଥା ଯେମିତି ଅଧର୍ମ ଚତୁର୍ବିଧା ଅଭ୍ୟର୍ଥିତା ତଦାଚସ୍ନେହି ସ୍ନାନାନି କଳେଇ ଦଦୌ ଦ୍ୟୁତଂ ପାହନଂ ସ୍ତ୍ରୀଙ୍କୁ ସୁନା ଯତ୍ର ଅଧର୍ମ ଚତୁର୍ବିଧା ଏ ଚାରୋଟି ଅଧର୍ମ। ତେଣୁ ଏଥିରୁ ଆମର ନିବୃତ୍ତି ହେବା କଥା। ସେଥିପାଇଁ ଆମର ଯେଉଁମାନେ ଅନ୍ତରାଷ୍ଟ୍ରୀୟ ସଂଘରେ ଯେଉଁମାନେ ଯୋଗ ଦେଉଛନ୍ତି ସେମାନଙ୍କୁ ଏହି ଚାରୋଟି ବିଧିନିଷେଧ ପାଳନ କରିବାକୁ ପଡ଼ୁଛି ଦ୍ୟୁତମ ପାଳନ ସ୍ତ୍ରୀଙ୍କ ସୁନା ଏହି ଚାରୋଟି ବିଧିନିଷେଧ ପାଳନ କରିବାକୁ ପଡ଼ୁଛି। କିନ୍ତୁ ଯେଉଁମାନେ ଅଶୁଭ ସେବା ସମ୍ପନ୍ନ ବ୍ୟକ୍ତି ସେମାନେ କ'ଣ କହୁଛନ୍ତି ନା ନା ଆମର ଏସବୁ ଦରକାର ଆମେ ଏମିତି ଜଣେ ଗୁରୁଙ୍କୁ ଗ୍ରହଣ କରିବା ଯେଉଁଥିରେ ଆମେ ଯାହା ଚାହିଁବା ତାହା କରିପାରିବା ଏବଂ ଗୋଟେ ଗୁରୁକୁ ଗ୍ରହଣ କରିବା। ଆମ ପ୍ରଭୁ ମହାରାଜଙ୍କୁ ଇଏ ହେଉଛି ଯେମିତି ସାଧାରଣ ଲୋକମାନେ ଭାବନ୍ତି ଗୋଟେ ଆମେ କୁକୁର ରଖିବା ସେଇଭଳି ଭାବରେ ଆମେ ଗୋଟେ ଜଣେ ଗୁରୁଙ୍କୁ ରଖିବା ଆମେ ଯାହା ଚାହିଁବା ତାହା କରିବା ଆମର ଜଣେ ଗୁରୁଙ୍କୁ ଇଏ ହେଉଛି ନା ଆମର ଗୁରୁ ଆମକୁ ନେଇକିରି ନର୍କରେ ପକେଇବା। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ପ୍ରଭୁ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି ଜୟ ଶ୍ରୀ ପ୍ରଭୁ।